ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଶିଳ୍ପାୟନର ନୂଆ ଯୁଗ ଆରମ୍ଭ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କ ସହ ପୁଞ୍ଜିନିବେଶ ନେଇ କଲେ ଆଲୋଚନା। ପୁରୀକୁ ଏକ ତୀର୍ଥ ସହର ଭାବେ ବିକଶିତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି, ସୂଚନା ଦେଲେ ଆଇନ ମନ୍ତ୍ରୀ। ସିଏମ୍ ଟ୍ରଫି ଫୁଟବଲ ପ୍ରତିଯୋଗିତାରେ ଭୁବନେଶ୍ୱରକୁ ପରାସ୍ତ କରି ବରଗଡ଼ ଏଫ୍ସି ବିଜୟୀ ଏବଂ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। 26ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ସମ୍ପୂର୍ଣ୍ଣ ସମ୍ବାଦ, ରାଜ୍ୟରେ ଶିଳ୍ପାୟନର ନୂଆ ଯୁଗ ଆରମ୍ଭ ହୋଇଛି। ଏକ ବର୍ଷ ମଧ୍ୟରେ 4.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶକୁ ମଞ୍ଜୁରୀ ମିଳିଥିବା ବେଳେ 206 ପ୍ରକଳ୍ପ ଅଧୀନରେ ପ୍ରାୟ 2,90,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟ ସରକାରଙ୍କ କାର୍ଯ୍ୟକାଳର ଏକ ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ଭୁବନେଶ୍ୱରସ୍ଥିତ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଶିଳ୍ପପତି ଓ ଉଦ୍ୟୋଗପତିମାନଙ୍କ ସହ ଆଲୋଚନାଚକ୍ରରେ ଭାଗ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେଇ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଶକମାନଙ୍କୁ ଆହ୍ୱାନ ଦେବା ପରେ 150ରୁ ଅଧିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। 16,70,000 ଟଙ୍କା ପୁଞ୍ଜିନିବେଶ ପାଇଁ ସୁଯୋଗ ଓ 12,90,000 ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 1,78,00,000 ଟଙ୍କାର 56 ପ୍ରକଳ୍ପ ଆରମ୍ଭ ହେବା ସହ 1,10,000 ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି, ଖଣି, ଧାତୁ ବିଜ୍ଞାନ ଏବଂ ଧାତୁ ଭଳି ପାରମ୍ପରିକ ଶକ୍ତିଠାରୁ ଆରମ୍ଭ କରି ରାସାୟନିକ, ଖାଦ୍ୟ ପ୍ରକ୍ରିୟାକରଣ, ପୋଷାକ ଏବଂ ବୟନ, ନବୀକରଣୀୟ ଶକ୍ତି ଉପକରଣ, ଇଲେକ୍ଟ୍ରୋନିକ୍ସ ଏବଂ ପର୍ଯ୍ୟଟନ ଭଳି 20 ବିଭିନ୍ନ କ୍ଷେତ୍ରରେ ବିସ୍ତାରିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
206 ବଡ଼ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ବିଶେଷ କରିକି ଖଣି ଏବଂ ଧାତୁ କ୍ଷେତ୍ର ସହିତ ଆମେ କେମିକାଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ବସ୍ତ୍ର ଓ ବୟନ ଶିଳ୍ପ, ନବୀକରଣ ଶକ୍ତି, ଇଲେକ୍ଟ୍ରୋନିକ୍ସ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ମଧ୍ୟ ବ୍ୟାପକ ନିବେଶ ଆଜି ଆରମ୍ଭ ହୋଇଛି। ବିଶେଷ କରିକି ଖଣିଜ ପଦାର୍ଥ ଧାତୁ ଶିଳ୍ପର କେନ୍ଦ୍ର କେବଳ ନୁହେଁ, ବରଂ ଏହା ସହିତ ଦ୍ରୁତଗତିରେ ଏକ ଡାଇଭର୍ସିଫାଏଡ୍ ଶିଳ୍ପ ଶକ୍ତି କେନ୍ଦ୍ର ମଧ୍ୟ ହେବାକୁ ଯାଉଛି।
ପୁରୀ ଶ୍ରୀମନ୍ଦିରର 2 କିଲୋମିଟର ପରିଧି ମଧ୍ୟରେ ଆମିଷ ବିକ୍ରିକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯିବ। ଏହାସହ କୌଣସି ମଦ ଦୋକାନ କିମ୍ବା ବାର୍କୁ ମଧ୍ୟ ଅନୁମତି ଦିଆଯିବ ନାହିଁ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ପୁରୀକୁ ଏକ ତୀର୍ଥ ସହର ଭାବେ ବିକଶିତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବଡ଼ଦାଣ୍ଡରେ ଥିବା ସମସ୍ତ ଘର ଏକ ତୀର୍ଥ ସହର ପରି ଦୃଶ୍ୟମାନ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ବଡ଼ଦାଣ୍ଡରେ ଥିବା ଘରଗୁଡ଼ିକର ଉଚ୍ଚତା ଓ ସଂରଚନା ସମାନ ଆକାରରେ ରଖିବାକୁ ଚେଷ୍ଟା କରାଯିବ ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ଭୂତଳ ମେଟ୍ରୋ ପାଇଁ ଯୋଜନା କରାଯାଉଛି ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏଲିଭେଟେଡ୍ ମେଟ୍ରୋ କରାଗଲେ ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବ, ତେବେ ଆଗକୁ ସର୍ବେକ୍ଷଣ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଆଗାମୀ ଦିନରେ ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ଗେଷ୍ଟ ହାଉସ୍ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, ଅନେକ ଲୋକ ଭୁବନେଶ୍ୱରକୁ ଚିକିତ୍ସା ପାଇଁ ଆସିଥାନ୍ତି, ଏହାସହ ପାଠ ପଢ଼ିବା ତଥା ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ସୁବିଧା ପାଇଁ ଭୁବନେଶ୍ୱର ଆସିଥାନ୍ତି। ଲୋକଙ୍କ ସୁବିଧା ପାଇଁ ଗେଷ୍ଟ ହାଉସ୍ ନିର୍ମାଣ କରାଯିବ, ପ୍ରତି ଜିଲ୍ଲା ପାଇଁ 100 କୋଠରୀ ବିଶିଷ୍ଟ ଗେଷ୍ଟ ହାଉସ୍ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା 15 ବର୍ଷରୁ କମ୍ ସିଏମ୍ ଟ୍ରଫି ଫୁଟବଲ ଚାମ୍ପିୟନ୍ସିପ୍ର ଫାଇନାଲ୍ ମ୍ୟାଚ୍ରେ ଭୁବନେଶ୍ୱର ଏଫ୍ସିକୁ 3-2 ପରାସ୍ତ କରି ବରଗଡ଼ ଏଫ୍ସି ବିଜୟୀ ହୋଇଛି। ଫାଇନାଲ୍ ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ତୃଣମୂଳ ସ୍ତରରୁ ରାଜ୍ୟର ପ୍ରତିଟି ଗାଁରେ କ୍ରୀଡ଼ା ପ୍ରତିଭାର ବିକାଶ ଲକ୍ଷ୍ୟ ନେଇ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରୁ ଶ୍ରେଷ୍ଠ 100 କ୍ରୀଡ଼ାବିତ୍ମାନଙ୍କୁ ଚୟନ କରାଯାଇ ପ୍ରଶିକ୍ଷଣ ଦିଆଯିବ। ଏଥିସହ ଆଗାମୀ ଦିନରେ ଦୌଡ଼କୁଦ, ବ୍ୟାଡ୍ମିଣ୍ଟନ, ଖୋଖୋ, କବାଡ଼ି, ହକି ଭଳି ଅନ୍ୟ ଖେଳକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ସିଏମ୍ ଟ୍ରଫି ଚାମ୍ପିୟନ୍ସିପ୍ରେ ସାମିଲ କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି। ସୂଚନା ଅନୁସାରେ ଓଡ଼ିଶା ଫୁଟବଲ ସଂଘ ଓ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ January 16 ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 11 ମଧ୍ୟରେ ଦେଶର କୃଷକମାନଙ୍କର ଜୀବନ ଜୀବିକାରେ ଐତିହାସିକ ରୂପାନ୍ତରଣ ପରିଲକ୍ଷିତ ହୋଇଛି। ଦଶନ୍ଧି ଧରି କୃଷକମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ, ସେମାନଙ୍କ ପାଇଁ ସୁଯୋଗର ସମ୍ପ୍ରସାରଣ କରାଯାଇପାରିଛି, ଅନ୍ନଦାତାଙ୍କ ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତତା ପ୍ରଦାନ କରାଯାଇପାରିଛି। ପିଏମ୍ କିଷାନ ଯୋଜନାରୁ ଆରମ୍ଭ କରି ପିଏମ୍ ଫସଲ ବୀମା ଯୋଜନା ପର୍ଯ୍ୟନ୍ତ, ଜଳସେଚନ ମାଧ୍ୟମରେ ଉତ୍ପାଦନ ବୃଦ୍ଧିରୁ ଆରମ୍ଭ କରି କୃଷି ଭିତ୍ତିଭୂମି ପାଣ୍ଠି ପର୍ଯ୍ୟନ୍ତ ଏହି 11 ବର୍ଷରେ ଦେଶର କୋଟି କୋଟି କୃଷକ ସେମାନଙ୍କୁ ସିଧାସଳଖ ସହାୟତା ପ୍ରଦାନ, ଆଧୁନିକ ପ୍ରଯୁକ୍ତି ବିଦ୍ୟା ଓ ବଜାର ପ୍ରବେଶ ସହିତ ସଶକ୍ତ କରାଯାଇପାରିଛି। ଦେଶରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ କ୍ରୟ ହୋଇଛି। କୃଷି ଋଣରେ ତିନିଗୁଣ ବୃଦ୍ଧି ଘଟିବା ସହ କୃଷି ଷ୍ଟାର୍ଟଅପ୍ କ୍ଷେତ୍ରରେ ଅଭିବୃଦ୍ଧି ଘଟିଛି। ଆତ୍ମନିର୍ଭର ଭାରତ ଗଠନ ଦିଗରେ ସରକାରଙ୍କ ଏହି ସଂସ୍କାରମୂଳକ ପଦକ୍ଷେପ ଅଭୂତପୂର୍ବ ପରିବର୍ତ୍ତନ ଆଣିଦେଇଛି। ଏହା କେବଳ ଯୋଜନାର କଥା ନୁହେଁ, ବରଂ ଦେଶର କୋଟି କୋଟି କୃଷକଙ୍କର ଭାବନା ଓ ଶକ୍ତିକୁ ସମ୍ମାନ ମିଳିଛି। 11 ବର୍ଷର କିଷାନ ସମ୍ମାନ ଯୋଜନା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ କୃଷକ ପ୍ରଥମ ନୀତି ଆଧାରିତ, ଯାହାକି ବିକଶିତ ଭାରତର ମୂଳଦୁଆ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ପିଏମ୍ କିଷାନ ସମ୍ମାନ ଯୋଜନାର ହିତାଧିକାରୀ ବରଗଡ଼ ଜିଲ୍ଲାର ସୁମନ୍ତ ପ୍ରଧାନ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରି କହିଛନ୍ତି,
ପିଏମ୍ କିଷାନ ପଇସା ଆମେ 19 କିସ୍ତି ପାଇସାରିଲିନ, ଆଉ ସେ ପଇସାଟା ପାଇବାର ଲାଗି ଆମକୁ ଚାଷ ଲାଗି ଠିକ୍ ଟାଇମ୍ରେ ମିଳୁଛେ, ଠିକ୍ ସୁବିଧା ହଉଛେ। 4.5 ଏକର ଜମି ଅଛେ, ଆମେ 3 ଏକର ଧାନ ଚାଷ କରୁଛି, ବାକିଟା ବାହାର ବ୍ୟବସାୟ ଚାଷ କରୁଛେ। ପ୍ରଧାନମନ୍ତ୍ରୀ ମୋଦି ଜଣେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ଏଥିରଲାଗି ଆମକୁ ବହୁତ ଖୁସି ଲାଗୁଛେ। ବହୁତ ବହୁତ ଧନ୍ୟବାଦ ପ୍ରଧାନମନ୍ତ୍ରୀ ମୋଦିକେ, ଆଉ ଏନ୍ତା ପିଏମ୍ କିଷାନ ସମ୍ମାନ ନିଧି ଯେନ୍ମାନେ ବି ପାଉଛନ୍ ସମସ୍ତେ ଖୁସ୍ ଅଛନ୍, ଆର୍ ନୂଆ ଚାଷୀ କେତେଟା ଫେର ଇ ବର୍ଷ ଯୋଡ଼ି ହେଇଛନ୍।
ଆକାଶବାଣୀ ଆଜି ତାର 90ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1936 ମସିହାରେ ଆଜିର ଦିନରେ ଭାରତୀୟ ପ୍ରସାରଣ ସେବାର ନାମ ପରିବର୍ତ୍ତନ କରାଯାଇ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଯାଇଥିଲା। ଭାରତ ସ୍ୱାଧୀନ ହେବା ପରେ 1956 ମସିହାରେ ଅଲ୍ ଇଣ୍ଡିଆ ରେଡିଓର ଅନ୍ୟ ନାମ ଆକାଶବାଣୀ ନାମରେ ସ୍ୱୀକୃତି ମିଳିଥିଲା। ଆକାଶବାଣୀର 591 ଷ୍ଟେସନ ଜରିଆରେ ଦେଶର 98% ସ୍ଥାନରେ ପହଞ୍ଚିପାରୁଛି। ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ଆକାଶବାଣୀ 23ଟି ଭାଷା ଏବଂ 146ଟି ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରଖିଛି। ଆକାଶବାଣୀ ସମ୍ବାଦ ବିଭାଗ ସମ୍ବାଦ ପ୍ରସାରଣ ସହିତ ସମ୍ବାଦ ଭିତ୍ତିକ ନିରପେକ୍ଷ ସମ୍ବାଦ ପରିବେଷଣ କରାଯାଇ ଦେଶ ବିଦେଶରେ ଲୋକମାନଙ୍କର ଆସ୍ଥାଭାଜନ ହୋଇପାରିଛି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ରମ୍ପେଇ ଓ ଜେନାପୁର ଗ୍ରାମରେ ଆଜି କୃଷକଙ୍କ ପାଇଁ ଏକ ସଚେତନତା ଏବଂ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ବୈଜ୍ଞାନିକ ଡକ୍ଟର ଲିପି ଦାସ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ପ୍ରୋତ୍ସାହନ ସମ୍ବନ୍ଧରେ ସୂଚନା ଦେଇଥିଲେ। ବୌଦ୍ଧ ଜିଲ୍ଲାର ହରଭଙ୍ଗାସ୍ଥିତ ଡାକ୍ତରଖାନାଠାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୁଷ୍ମାନ ଭାରତ ଆରୋଗ୍ୟ ଶିବିର ମାଧ୍ୟମରେ କିଡ୍ନୀ ରୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଏଥିସହ ରୋଗୀମାନଙ୍କୁ ନିଃଶୁଳ୍କ ଔଷଧ ବଣ୍ଟନ କରାଯାଇଛି। ମହାସାଗରର ଗୁରୁତ୍ୱ ଏବଂ ଏହା ସହ ଯୋଡ଼ି ହୋଇଥିବା ବିଷୟ ଖାଦ୍ୟ ସୁରକ୍ଷା, ଜୈବ ବିବିଧତା, ପରିବେଶ ସନ୍ତୁଳନକୁ ନେଇ ଧ୍ୟାନ ଆକର୍ଷଣ କରିବା ଦିଗରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ମହାସାଗର ଦିବସ ରୂପେ ପାଳନ କରାଯାଉଛି। ମୁଖ୍ୟତଃ ପୃଥିବୀ ପୃଷ୍ଠରେ 5ଟି ମହାସାଗର ରହିଛି। ପୃଥିବୀର ମୋଟ ଆୟତନ ମଧ୍ୟରୁ 70% ମହାସାଗରରେ ପରିବେଷ୍ଟିତ। ଏସିଆ ଓ ଆମେରିକା ମଧ୍ୟରେ ଥିବା ପ୍ରଶାନ୍ତ ମହାସାଗର ପୃଥିବୀର ବୃହତ୍ତମ ଏବଂ ଗଭୀରତମ ମହାସାଗର। ପୃଥିବୀର ମୋଟ ମହାସାଗରୀୟ ଜଳ ମଧ୍ୟରୁ ପ୍ରଶାନ୍ତ ମହାସାଗରରେ 70%ରୁ ଅଧିକ ପାଣି ରହିଛି। ମନୁଷ୍ୟ ଏବଂ ଜୀବଜଗତ ନେଉଥିବା ଅମ୍ଳଜାନର ଅଧାରୁ ଅଧିକ ସମୁଦ୍ର ଉଦ୍ଭିଦରୁ ମିଳିଥାଏ। ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସର ବାର୍ତ୍ତା ରହିଛି, ଆଶ୍ଚର୍ଯ୍ୟ ଯିଏ ଆମକୁ ସ୍ଥାୟିତ୍ୱ ଦେଉଛି ତାହାର ସ୍ଥାୟୀ ସୁରକ୍ଷା କରିବା। ପୃଥିବୀ ପୃଷ୍ଠରେ ଜୀବଜଗତକୁ ଅସ୍ତିତ୍ୱ ଦେବାରେ ମହାସାଗରର ଭୂମିକା ଅତ୍ୟନ୍ତ ଅପରିହାର୍ଯ୍ୟ। ପାଣିପାଗ ଦକ୍ଷିଣ ପୂର୍ବ ଏବଂ ତତ୍ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ଆଗକୁ ଲଘୁଚାପର ରୂପ ନେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଘୂର୍ଣ୍ଣିବଳୟର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 26ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ଶିଳ୍ପାୟନର ନୂଆ ଯୁଗ ଆରମ୍ଭ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କ ସହ ପୁଞ୍ଜିନିବେଶ ନେଇ କଲେ ଆଲୋଚନା। ପୁରୀକୁ ଏକ ତୀର୍ଥ ସହର ଭାବେ ବିକଶିତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି, ସୂଚନା ଦେଲେ ଆଇନ ମନ୍ତ୍ରୀ। ସିଏମ୍ ଟ୍ରଫି ଫୁଟବଲ ପ୍ରତିଯୋଗିତାରେ ଭୁବନେଶ୍ୱରକୁ ପରାସ୍ତ କରି ବରଗଡ଼ ଏଫ୍ସି ବିଜୟୀ ଏବଂ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। 26ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।